ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭାରତ ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ଦିଗେ ଆଗଧାଡ଼ିର ଭୂମିକା ନେଉଛେ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାର 2025-26 ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଦେଲେ 444 କୋଟିରୁ ଅଧିକା ଟଙ୍କାର ଅନୁଦାନ। ପୁରୀ ଶ୍ରୀମନ୍ଦିର ପଞ୍ଚକ ଅବସରରେ ତ୍ରିବିକ୍ରମ ବେଶଥି ଦର୍ଶନ ଦେଲେ ମହାପୁରୁ। ଆଉ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଚାଲିଛେ ଜୋରଦାର ପ୍ରଚାର। ଭାରତ ଇହାଦେ ଖାଲି ପ୍ରଯୁକ୍ତି ବିଦ୍ୟାର ଉପଭୋକ୍ତା ହେଇକିରି ନାଇଁ ରହି ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ଦିଗେ ଆଗଧାଡ଼ିର ଭୂମିକା ନେଉଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ନବସୃଜନ ସମ୍ମିଳନୀକେ ଆଜି ଉଦ୍ଘାଟନ କରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଦେଶେ ଗୋଟେ ଆଧୁନିକ ନୂଆ ସୃଜନ ଇକୋସିଷ୍ଟମ ତିଆର କରବାର ଲାଗି ସରକାର ଗବେଷଣାକେ ସହଜ କରବାର ଉପରେ ଧ୍ୟାନ ଦେଉଛନ୍। ଦେଶେ ଇହାଦେ ପୃଥିବୀର ସବୁନୁ ବଡ଼ ସଫଲ ଡିଜିଟାଲ ଭିତ୍ତିଭୂମି ତିଆରି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ 1,00,000 କୋଟି ଟଙ୍କାର ଗବେଷଣା ବିକାଶ ଆଉ ନୂଆ ସୃଜନ ଭିତ୍ତିକ ପ୍ରକଳ୍ପର ଶୁଭାରମ୍ଭ କରିକି କହିଛନ୍,
ହମ୍ନେ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ବନାୟା ହେ ତାକି ହମାରି ୟୁନିଭର୍ସିଟିଜ୍ ମେ ରିସର୍ଚ୍ଚ ଅର୍ ଇନୋଭେସନ କୋ ସ୍କେଲ ଅପ୍ କିଆ ଯା ସକେ। ଇସକେ ସାଥ ସାଥ ହମ୍ନେ ରିସର୍ଚ୍ଚ ଡେଭଲପମେଣ୍ଟ ଇନୋଭେସନ ସ୍କିମ୍ ବି ଶୁରୁ କି ହେ ଔର ଇସକେ ଲିଏ 1,00,000 କରୋଡ଼ ରୁପିଏ କି ରାଶି ତୟ କି ଗଇ ହେ। ହମାରା ପ୍ରୟାସ ହେ କି ପ୍ରାଇଭେଟ ସେକ୍ଟର ମେ ଭି ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କୋ ବଢ଼ାବା ମିଲେ। ପହଲି ବାର ହାଇ ରିସ୍କ ଅର୍ ହାଇ ଇମ୍ପାକ୍ଟ ପ୍ରୋଜେକ୍ଟ କେ ଲିଏ କ୍ୟାପିଟାଲ ବି ଉପଲବ୍ଧ କରାଇ ଯା ରହି ହେ।
ପ୍ରଧାନମନ୍ତ୍ରୀ କହିଛନ୍, ଗଲା କିଛି ବର୍ଷ ଭିତରେ ସବୁଜ ହାଇଡ୍ରୋଜେନ୍, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଗଭୀର ସାମୁଦ୍ରିକ ଆଉ ଜଟିଳ ଖଣିଜ ଦରବ ଦିଗେ ଗବେଷଣାକେ ସରକାର ଜୋର ଦେଉଛନ୍। ଏକବିଂଶ ଶତାବ୍ଦୀ ଗୋଟେ ବଡ଼ ପରିବର୍ତ୍ତନର ସମୟ ହୋଇଛି। ସାରା ପୃଥିବୀ ଭାରତର ପରିବର୍ତ୍ତନକେ ଅପନେଇକରି ଅନୁକରଣ ଭିଲ୍ କରୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। 2025-26 ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଆଜି କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନ ଜରି 444 କୋଟିରୁ ଅଧିକା ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସୂଚନା ଅନୁସାରେ ଅନାବଦ୍ଧ ପାଣ୍ଠିର 2 ନମ୍ବର କିସ୍ତିଥି ରାଜ୍ୟର 20 ଜିଲ୍ଲା ପରିଷଦ, 296 ପଞ୍ଚାୟତ ସମିତି ଆଉ 6,734 ଗ୍ରାମ ପଞ୍ଚାୟତକେ 342 କୋଟିରୁ ଅଧିକା ଟଙ୍କା ଦିଆଯାଇଛି। ଇତର ସହିତ ଏ ବର୍ଷ ଲାଗି ପହିଲା କିସ୍ତିର ମୁକ୍ତ ଅନୁଦାନର ବାକି ଟଙ୍କା ଆକାରେ 101 କୋଟିରୁ ଅଧିକା ଟଙ୍କା 20 ଜିଲ୍ଲା ପରିଷଦ, 233 ପଞ୍ଚାୟତ ସମିତି ଆଉ 649 ଗ୍ରାମ ପଞ୍ଚାୟତକେ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟ ତରଫ ଫି ବଛର 2 କିସ୍ତିଥି ଏ ଟଙ୍କା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ତରଫ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆଉ ଜଳଶକ୍ତି ମନ୍ତ୍ରଣାଳୟ ଜରିଏ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗ ଜରିଏ ଏ ଅନୁଦାନ ଦେବାରକେ ସୁପାରିଶ କରାଯାଇଛି। ସ୍କୁଲ ଝିଅମାନଙ୍କ ଭିତରେ ଦେଖାଦେଉଥିବା ରକ୍ତହୀନତା ଦୂର କରିବା ଲାଗି ରାଜ୍ୟପାଳଙ୍କ ତରଫ ଆଜିଠାନୁ 2 ମାସିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୂଲ କରାଯାଇଛି। କାର୍ଯ୍ୟକ୍ରମଟି ଛାତ୍ରୀମାନଙ୍କୁ ବିଟ୍ ଆଉ ଗାଜର ଜୁସ୍ ଆଉ ବାଦାମ ଚିକି ବଣ୍ଟାଯାଇଛି। ଭୁବନେଶ୍ୱର କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ପରିଦର୍ଶନ କରିକି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଏ ଅବସରରେ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ଛାତ୍ରୀମାନଙ୍କ ସାଙ୍ଗେ କଥାବାର୍ତ୍ତା ହୋଇକରି ସରଳ ଖାଦ୍ୟ ଅଭ୍ୟାସ ଜରିଏ ସ୍ୱାସ୍ଥ୍ୟଥି ବଡ଼ ପରିବର୍ତ୍ତନ ଅଣାଯାଇ ପାର୍ବା ବୋଲି କହିଛନ୍। ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀମାନଙ୍କର କ୍ୟାଡର ନିୟମାବଳୀ କାର୍ଯ୍ୟକାରୀ କରବାର ଲାଗି ବିଭାଗ ତରଫ ମାର୍ଗଦର୍ଶିକା ଜାରି କରାଯାଇଛି। ସେମାନଙ୍କ ନିଯୁକ୍ତି, ବଦଲି, ପଦୋନ୍ନତି ଆଉ ଶୃଙ୍ଖଳାଗତ କାମକାଜକେ ଫଟିକ ଆଉ ଦାୟିତ୍ୱ ସମ୍ପନ୍ନ କରବାର ଲାଗି ନୂଆ ବ୍ୟବସ୍ଥା କରବାରକେ ମାର୍ଗଦର୍ଶିକାତି କୁହାଯାଇଛି। ମାର୍ଗଦର୍ଶିକା ଅନୁସାରେ ପ୍ୟାକ୍ସ ଆଉ ଲ୍ୟାମ୍ପସମାନଙ୍କର ସମ୍ପାଦକ ନିଯୁକ୍ତି, ବଦଲି ଆଉ ଶୃଙ୍ଖଳାଗତ କାମକାଜର ତଦାରଖ କରବାର ଲାଗି ଜିଲ୍ଲାସ୍ତରଥି ଗୋଟେ ଲେଖା କମିଟି ଗଠନ କରାଯିବା। ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ ରହିବେ। ବ୍ୟାଙ୍କମାନଙ୍କେ ଖର୍ଚ୍ଚା ନାଇଁ ହୋଇପାରୁଥିବା ସରକାରୀ ଟଙ୍କାର ସବୁ ତଥ୍ୟ ଦାଖଲ କରବାର ଲାଗି ଅର୍ଥ ବିଭାଗ ତରଫ ସବୁ ବିଭାଗମାନଙ୍କୁ ଚିଠି କରାଯାଇଛି। ବିଭାଗର ୱେବ୍ସାଇଟ୍ budget.gov.in ଥି ତଥ୍ୟ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସବୁ ନିର୍ଦ୍ଦେଶାଳୟ, କମିଶନରେଟ୍ ସହିତ ସୋସାଇଟି, ବିଶ୍ୱବିଦ୍ୟାଳୟ ବାଗିର ସରକାରୀ ସଂଗଠନକେ ତଥ୍ୟ ଦାଖଲ କରବାରକେ ଚିଠିଥି ଉଲ୍ଲେଖ କରାଯାଇଛି। 2027 ରାଜ୍ୟ ହେବାରକେ ଥିବା ଜନଗଣନା ଲାଗି ଆଜିଠାନୁ ରାଜ୍ୟ ପ୍ରାକ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ପହିଲା କ୍ଷେପେ ଭୁବନେଶ୍ୱର, କଟକ ସହିତ ମୟୂରଭଞ୍ଜ ଆଉ ନବରଙ୍ଗପୁରନ ଏ ପ୍ରଶିକ୍ଷଣ ମୂଲ ହୋଇଛି। ଇତାର ସହିତ ରାଜ୍ୟର ଆଉ 4 ଜାଗାନ November 10-30 ତକ ପ୍ରାକ୍ ଜନଗଣନା କରାଯିବା। ଇତାର ସହିତ ଦେଶ 34 ଲକ୍ଷ ଶିକ୍ଷକ ସାମିଲ ହୋଇକରି ମୋବାଇଲ୍ ଆପ୍ ଜରିଏ ଜନଗଣନା କରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ନ କାର୍ତ୍ତିକ ମାସର ଉଜ୍ଜଲ ପଖର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପୁରୁମାନେ ତ୍ରିବିକ୍ରମ ବେସ୍ତି ଦର୍ଶନ ଦେଉଛନ୍। ଇତାର ସହିତ ଶ୍ରୀମନ୍ଦିର ନ ଆଡ଼କିଆ ନୀତି ବିଲ୍ କରାଯାଇଛି। ଅଧରାତି ଆଡ଼େ ବଡ଼ସିଂହାର ବେଶ ଆଉ ଗରୁଡ଼ ଉତ୍ଥାନ ନୀତି ବିଲ୍ କରାଯିବା। ଇ ବଛର ଦ୍ୱାଦଶୀ ତିଥି କ୍ଷୟ ଯାଇଥିବାରୁ ମହାପୁରୁମାନଙ୍କର ବାଙ୍କଚୂଡ଼ା ବେଶ କରାନାଇଯାଇ ଆଇବା କାଲି ଲକ୍ଷ୍ମୀ ନୃସିଂହ ବେଶ ଆଉ ବୁଧବାର ଦିନ ପୁନି ଅବସରରେ ମହାପୁରୁମାନଙ୍କ ରାଜରାଜେଶ୍ୱର ଆଉ ସୁନା ବେଶ କରାଯିବ। ପଞ୍ଚକ ଅବସରରେ ପୁରୀ ଶ୍ରୀମନ୍ଦିର ଭକ୍ତମାନଙ୍କର ଜବର ଭିଡ଼ ଲାଗିଛି। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ନବିଲ ପୁରୀ ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ମହାପୁରୁମାନଙ୍କର ବେଶ ଆଉ ନୀତି କରାଯାଉଛି। ରାଜ୍ୟର ଭିନ୍ ଭିନ୍ ଇଲାକାନୁ ଯାଇକରି ଶ୍ରୀକ୍ଷେତ୍ର ପୁରୀନ କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଲିମାନଙ୍କୁ ଆଜି ସଞ୍ଜବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଭେଟିଛନ୍। ପୁରୀର ବୃନ୍ଦାବତୀ ହବିଷ୍ୟାଳି କେନ୍ଦ୍ରଠାରେ ହୋଇଥିବା ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସାମିଲ ହୋଇକରି ହବିଷ୍ୟାଲିମାନଙ୍କର ଭଲମନ୍ଦ ବୁଝିଥିଲେ। ସୂଚନା ଅନୁସାରେ ପୁରୀର ହବିଷ୍ୟାଳି ଶିବିରମାନଙ୍କେ ଇ ବଛର 2500 ଅଧିକା ହବିଷ୍ୟାଳି ରହିବାର ବ୍ୟବସ୍ଥା ସହିତ ଦର୍ଶନ ମହାପ୍ରସାଦ ସେବନ ଭଜନ କୀର୍ତ୍ତନ ବ୍ୟବସ୍ଥା ବିଲ୍ କରାଯାଇଛି। ବହୁତ ଦୂରୁ ଆସିଥିବା ହବିଷ୍ୟାଳିମାନେ ସରକାରୀ ସୁବିଧା ଥି କାର୍ତ୍ତିକ ବ୍ରତ ପାଳନ କରିଥିବାରୁ ଖୁସି ଜାହିର କରିଥିଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନକେ ଆଉ 8 ଦିନ ବାକି ଅଛି। ତିନି ମୁଖିଆ ରାଜନୈତିକ ଦଳ ସହିତ ଅଲଗା ଦଳ ଆଉ ସ୍ୱାଧୀନ ପ୍ରାର୍ଥୀମାନଙ୍କ ତରଫରୁ ପ୍ରଚାର ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା 6-8 ତାରିଖ ଭିତରେ ନୂଆପଡ଼ା ଆସିକରି ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ଲାଗି ପ୍ରଚାର କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଉପନିର୍ବାଚନକେ ନେଇକରି ଆମର ସମ୍ବାଦଦାତାଙ୍କ ରିପୋର୍ଟ।
ନୂଆପଡ଼ା ଜିଲ୍ଲାର ଉପନିର୍ବାଚନ ପାଇଁ କୋମନାଠାରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ମାଧ୍ୟମରେ ଭୋଟ୍ ଭିକ୍ଷା କରିଛନ୍ତି। ଏପଟେ କୋମନା ବ୍ଲକରେ 1 ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ପକ୍ଷରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆସି ଭୋଟ୍ ଭିକ୍ଷା କରିଛନ୍ତି। ତାଙ୍କର ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଚୁରିଆଙ୍କ ପାଇଁ ଭୋଟ୍ ପ୍ରଚାର କରିଥିଲେ ଏବଂ ସମ୍ଭବଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି। ଅପରପକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ନିର୍ବାଚନୀ ପ୍ରଚାର ବ୍ୟାପକ କରିଛନ୍ତି। ଦଳୀୟ ତୁଙ୍ଗ ନେତାମାନେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର ପ୍ରସାର ବ୍ୟାପକ କରିଛନ୍ତି। ସେ ନୂଆପଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡ଼ା ବ୍ଲକର 7 ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ପ୍ରଚାର ଚଳାଇଛନ୍ତି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ନୂଆପଡ଼ା ଉପନିର୍ବାଚନ ଆଇବା 11 ତାରିଖ ଗୁରୁବାର ଦିନ ହେବା, 14 ତାରିଖ ଭୋଟ୍ଗଣତି ହେବା ସହିତ ଫଲାଫଲ ବାହାରିବା ବୋଲି ଜଣାପଡ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆଇବା 15 ତାରିଖରୁ ହୀରାକୁଦ ସହିତ ଦାରିଙ୍ଗବାଡ଼ି, ସାତକୋଶିଆ, ଭିତରକନିକା, ପତି ସୁନାପୁର ଆଉ ପୁଟସିଲ୍ଠାରେ ଇକୋ ରିଟ୍ରିଟ୍ ମୂଲ ହେବା। ଏଥିଲାଗି ବିଭାଗ ତରଫରୁ ଅନ୍ଲାଇନ୍ ବୁକିଂ ମୂଲ ହୋଇଛି। ଆଇବା ମାସ 13 ତାରିଖରୁ କୋଣାର୍କନୁ ଇକୋ ରିଟ୍ରିଟ୍ ମୂଲ ହେବା ବୋଲି ଜଣାପଡ଼ିଛି। ଆଜି ହେଉଛି ଅନ୍ତର୍ଜାତୀୟ ଜୈବମଣ୍ଡଳ ସଂରକ୍ଷଣ ଦିବସ। ପରିବେଶ ଆଉ ଲୋକଙ୍କ ଭିତରେ ସମ୍ପର୍କକେ ବରକସ କରିବାର ସହିତ ଜୈବ ବିବିଧତାର ସଂରକ୍ଷଣ ଥି ଲୋକମାନଙ୍କର ଭୂମିକାର ବାର୍ତ୍ତାକେ ନେଇକରି ଏ ଦିବସ ପାଳନ କରାଯାଇଛି। 2021 ମସିହା ୟୁନେସ୍କୋର ସାଧାରଣ ଅଧିବେଶନ ଏ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ମିଳିତ ଜନ ଅଭିଯୋଗ ଶୁଣାଣି ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ କାର୍ଯ୍ୟାଳୟର ଜନଶୁଣାଣି ଶିବିର ହୋଇଛି। ଶିବିରଠି 47 ଅଭିଯୋଗ ଆସିଥିଲା। 4 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ 3 ଜଣଙ୍କୁ 70,000 ଟଙ୍କା ଆଉ ରେଡ୍କ୍ରସ ତରଫରୁ 2 ଜଣଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଛି। ସେନ୍ତା ଝନ୍କୁ ରାସନ କାର୍ଡ ଆଉ ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ଚେୟାର ବିଲ୍ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଠି 59 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଜନଶୁଣାଣି ଶିବିରଠି 30 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରିର କେତେଟା ଜାଗାନ ଏବଂ 24 ଘଣ୍ଟା ଭିତରେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ଜାଗାମାନଙ୍କେ ପାଗ ଶୁଖା ରହିବା। ଆଇବା ଦିନେ 2 ଦିନ ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଭାରତ ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ଦିଗେ ଆଗଧାଡ଼ିର ଭୂମିକା ନେଉଛି କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାର 2025-26 ଆର୍ଥିକ ବଛର ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଦେଲେ 444 କୋଟିରୁ ଅଧିକା ଟଙ୍କାର ଅନୁଦାନ। ପୁରୀ ଶ୍ରୀମନ୍ଦିର ପଞ୍ଚକ ଅବସରରେ ତ୍ରିବିକ୍ରମ ବେଶଥି ଦର୍ଶନ ଦେଲେ ମହାପ୍ରଭୁ। ଆଉ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଚାଲିଛି ଜୋରଦାର ପ୍ରଚାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।